ആകാശവാണി. ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି. ମୁଖ୍ୟ ସମ୍ବାଦ, ଆସାମର ନାମରୂପଠାରେ 12,000 କୋଟି ଟଙ୍କାର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ସଂସଦର ଆଗାମୀ ଅଧିବେଶନରେ ନକଲି ସାର ଓ କୀଟନାଶକ ଉତ୍ପାଦନ ରୋକିବା ଲାଗି ବିଧେୟକ ଆଗତ କରିବେ ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ. ରେଳବାଇ ପକ୍ଷରୁ ଆସନ୍ତା 26 ତାରିଖରୁ ରେଳ ଭଡ଼ାରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି. ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆତତାୟୀଙ୍କ ଗୁଳିରେ 9 ଜଣଙ୍କ ମୃତ୍ୟୁ. ଏବଂ 19 ବର୍ଷରୁ କମ୍ ଏସିସି ପୁରୁଷ ଏସିଆ କପ୍ 2025ର ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ରହିଛି ମ୍ୟାଚ୍. ଆସାମ ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ସାରର ଆବଶ୍ୟକତା ପୂରଣ କରିବା ଏବଂ ସାର ଉପରେ ଆମଦାନୀ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ଦିବ୍ରୁଗଡ଼ ଜିଲ୍ଲାସ୍ଥିତ ନାମରୂପଠାରେ 12,000 କୋଟି ଟଙ୍କାର ଏକ ସାର କାରଖାନାର ଶିଳାନ୍ୟାସ କରିଛନ୍ତି. ସମ୍ପୃକ୍ତ ଅଞ୍ଚଳରେ ସାର ଉତ୍ପାଦନ ଏବଂ କୃଷିର ବିକାଶ କରିବା ଉଦ୍ଦେଶ୍ୟରେ ଏହି ସାର କାରଖାନା ସ୍ଥାପନ କରାଯାଉଛି. ଏହି ସାର କାରଖାନାରୁ ବାର୍ଷିକ 12.7 ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ କରିବା ଲକ୍ଷ୍ୟ ରଖାଯାଇଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ ହିତ ପାଇଁ ସରକାର ସବୁବେଳେ କାର୍ଯ୍ୟ କରୁଛନ୍ତି, ଚାଷୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି.
ହମନେ ଆକ୍ଟ ଇଷ୍ଟ ପଲିସି କେ ଜରିଏ ପୂର୍ବୋତ୍ତର କୋ ପ୍ରାଥମିକତା ଦି ଔର ଆଜ ହମ ଆସାମ କୋ ଭାରତ କେ ଇଷ୍ଟର୍ନ ଗେଟୱେ କେ ରୂପ ମେ ଉଭରତା ଦେଖ ରହେ ହୈଁ। ଆସାମ ଭାରତ କୋ ଆସିଆନ ଦେଶୋ ସେ ଯୋଡନେ କେ ଲିଏ ବ୍ରିଜ କି ଭୂମିକା ନିଭା ରହା ହୈ। ୟେ ଶୁରୁଆତ ଅଭି ବହୁତ ଆଗେ ତକ ଜାଏଗି ଔର ଆସାମ କଇ କ୍ଷେତ୍ରୋ ମେ ବିକଶିତ ଭାରତ କା ଇଞ୍ଜିନ ବନେଗା। ସାଥିଓ ଆଜ ଆସାମ ଔର ପୁରା ନର୍ଥ ଇଷ୍ଟ ଭାରତ କେ ବିକାଶ କା ନୟା ପ୍ରବେଶ ଦ୍ୱାର ବନ ରହା ହୈ। ମଲ୍ଟି ମୋଡାଲ କନେକ୍ଟିଭିଟି କେ ସଂକଳ୍ପ ନେ ଇସ୍ କ୍ଷେତ୍ର କି ଦିଶା ଔର ଇସ୍କି ଦଶା ଦୋନୋ ବଦଲି ହୈ।
ଆସାମ ଗସ୍ତର ଆଜି ଦ୍ୱିତୀୟ ଦିନରେ ଶ୍ରୀ ମୋଦି ବ୍ରହ୍ମପୁତ୍ର ନଦୀରେ ଏକ କ୍ରୁଜ୍ ଜାହାଜରେ ଯାତ୍ରା କରିବା ସମୟରେ ପରୀକ୍ଷା ପେ ଚର୍ଚ୍ଚାରେ ଭାଗ ନେଉଥିବା 25 ଜଣ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ। ଆଜି ସକାଳେ ପ୍ରଧାନମନ୍ତ୍ରୀ ପଶ୍ଚିମ ବୋରଗାଓଁରେ ଆସାମ ଆନ୍ଦୋଳନରେ ଶହୀଦ ହୋଇଥିବା 860 ଜଣ ଯବାନଙ୍କ ସ୍କୃତିରେ ନିର୍ମିତ ଶହୀଦ ସ୍ମାରକ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ଆସାମ ଗସ୍ତର ପ୍ରଥମ ଦିନରେ ଗୁଆହାଟୀଠାରେ ଗୋପୀନାଥ ବରଦୋଳି ଆନ୍ତର୍ଜାତୀୟ ବିମାନ ବନ୍ଦରର ଅତ୍ୟାଧୁନିକ ବାଉଁଶ ଅର୍କିଡ୍ ଟର୍ମିନାଲ କୋଠାର ଉଦ୍ଘାଟନ କରିଥିଲେ। ସେଠାରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ବରଦୋଳିଙ୍କର ଏକ 80 ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସମ୍ପୃକ୍ତ ବିମାନ ବନ୍ଦରର ନୂଆ ଟର୍ମିନାଲ 1.4 ଲକ୍ଷ ବର୍ଗମିଟର ଅଞ୍ଚଳରେ ନିର୍ମିତ ହୋଇଥିବା ବେଳେ ଏହା ବାର୍ଷିକ 1,30,00,000 ଯାତ୍ରୀ ପରିଚାଳନା କରିବାର ଦକ୍ଷତା ରଖିଛି। ସେଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଆସାମର ବିକାଶ ଲାଗି ପ୍ରତିବଦ୍ଧ ଅଛନ୍ତି। ସେ କହିଛନ୍ତି, ଗତ 11 ବର୍ଷରେ ଆସାମରେ ଅନେକଗୁଡ଼ିଏ ବୃହତ ଐତିହାସିକ ପ୍ରକଳ୍ପ ନିର୍ମାଣ କରାଯାଇଛି।
ମୋଦି କେ ଲିଏ ଆସାମ କା ବିକାଶ ୟେ ଜରୁରତ ବି ହୈ ଜିମ୍ମେଦାରୀ ବି ହୈ ଔର ଇସ୍କି ଜବାବଦେହି ବି ହୈ ଔର ଇସ୍ଲିଏ ସାଥିଓ ବିତେ 11 ବର୍ଷୋ ମେ ଆସାମ ଔର ନର୍ଥ ଇଷ୍ଟ କେ ଲିଏ ଲକ୍ଷୋଁ କରୋଡ ରୁପିଓ କି ବିକାଶ ପରିଯୋଜନା ଶୁରୁ ହୁଇ ହୈ। ଆଜ ଆସାମ ଆଗେ ବି ବଢ ରହା ହୈ ଔର ନୟେ କୀର୍ତ୍ତିମାନ ବି ଗଢ ରହା ହୈ।
ସଂସଦର ଆଗାମୀ ଅଧିବେଶନରେ କେନ୍ଦ୍ର ସରକାର କୃଷି ଏବଂ କୃଷକମାନଙ୍କ କଲ୍ୟାଣ ନିମନ୍ତେ ନକଲି ସାର ଓ କୀଟନାଶକ ଉତ୍ପାଦନ ରୋକିବା ଲାଗି ବିଧେୟକ ଆଗତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଶ୍ରୀ ଚୌହାନ ନକଲି ସାର, କୀଟନାଶକ ଏବଂ ଫସଲରେ ବ୍ୟବହୃତ ହେଉଥିବା ଅନ୍ୟ କେତେକ ଉତ୍ପାଦନର ବିକ୍ରି ଓ ବ୍ୟବହାର ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ଏ ସମ୍ବନ୍ଧରେ ଦୃଢ଼ ଆଇନ ପ୍ରଣୟନ କରାଯିବ ଏବଂ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ନୂଆଦିଲ୍ଲୀରେ ଚୌଧୁରୀ ଚରଣ ସିଂ କିଷାନ ସମ୍ମାନ ଉତ୍ସବରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି, ସରକାର କୃଷି କ୍ଷେତ୍ରରେ ଘଟୁଥିବା ବିଭିନ୍ନ ନକଲି କାରବାର ପ୍ରତି ସଚେତନ ଅଛନ୍ତି ଓ ଦୃଢ଼ ପଦକ୍ଷେପ ନେବା ଲାଗି ପ୍ରସ୍ତୁତ ହେଉଛନ୍ତି। ସମ୍ପ୍ରତି ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ବିକଶିତ ଭାରତ ଜି ରାମ ଜି ବିଲ୍ 100 ଦିନ ପରିବର୍ତ୍ତେ 125 ଦିନର କର୍ମ ନିଯୁକ୍ତି ଗ୍ୟାରେଣ୍ଟି ଦେଉଥିବା ଶ୍ରୀ ଚୌହାନ କହିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନସ୍ଥ ସଣ୍ଡେଜନ ସାଇକେଲ୍ସ ଅଭିଯାନର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁଡୁଚେରୀରେ ଉତ୍ସବ ପାଳନ କରାଯାଉଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀମାନେ ଏକ ସାଇକେଲ୍ ଶୋଭାଯାତ୍ରାରେ ସହରର ପ୍ରମୁଖ ରାସ୍ତା ପରିକ୍ରମା କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ଓ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ ଉଦ୍ଘାଟନ କରିଛନ୍ତି। ଏହି ଅଭିଯାନ ନିୟମିତ ସାଇକେଲ୍ ଚାଳନା ଅଭ୍ୟାସ ମାଧ୍ୟମରେ ସୁସ୍ଥ ରହିବାର ବାର୍ତ୍ତା ଦେଉଛି। ପୁଡୁଚେରୀ ବିଧାନସଭା ବାଚସ୍ପତି ଆର୍ ସେଲଭାମ୍, ଗୃହମନ୍ତ୍ରୀ ଏ ନମ ଶିବାୟମ୍, ମୁଖ୍ୟ ଶାସନ ସଚିବ ଡକ୍ଟର ଶରତ ଚୌହାନ ଏବଂ ଖେଳରତ୍ନ ପୁରସ୍କାର ପ୍ରାପ୍ତ ପିଆର୍ ରାଜେଶ ଏବଂ ଶରତ କମଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାଇକେଲ ଶୋଭାଯାତ୍ରାରେ ପ୍ରଥମ ତିନି ଜଣ ଦ୍ରୁତ ଚାଳକଙ୍କୁ ସମ୍ମାନିତ କରାଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ରେଳ ଭଡ଼ାରେ ପରିବର୍ତ୍ତନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ନୂତନ ଭଡ଼ା ଆସନ୍ତା 26 ତାରିଖରୁ ଲାଗୁ ହେବ। ପରିବର୍ତ୍ତିତ ଢାଞ୍ଚା ଅନୁଯାୟୀ 215 କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରୀ ଭଡ଼ାରେ କୌଣସି ବୃଦ୍ଧି କରାଯାଇ ନାହିଁ। 215 କିଲୋମିଟର ପରେ ଭଡ଼ାରେ 1 ପଇସା ବୃଦ୍ଧି କରାଯାଇଥିବା ବେଳେ ଅଣ ବାତାନୁକୂଳିତ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ରେ କିଲୋମିଟର ପିଛା 2 ପଇସା ଭଡ଼ା ବୃଦ୍ଧି କରାଯାଇଛି। ବାତାନୁକୂଳିତ ଶ୍ରେଣୀରେ ମଧ୍ୟ କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବୃଦ୍ଧି ଦ୍ୱାରା ବାର୍ଷିକ 600 କୋଟି ଟଙ୍କା ଆୟ ହୋଇପାରିବ। ଗତ ଦଶନ୍ଧିରେ ରେଳବାଇ କ୍ଷେତ୍ରରେ ନେଟୱାର୍କ ସମ୍ପ୍ରସାରଣ ଏବଂ ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ପାଇଥିବା କୁହାଯାଇଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ନିକଟସ୍ଥ ଏକ ଲୋକାରଣ୍ୟ ଅଞ୍ଚଳରେ ଅଜଣା ଆତତାୟୀଙ୍କ ଗୁଳିରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଜୋହାନ୍ସବର୍ଗର ମୁଖ୍ୟ ଅର୍ଥନୈତିକ କେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ସେଠାକାର ପୁଲିସ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ସ୍ଥିତି ହ୍ରାସ ପାଇଥିବାରୁ ଅନେକଗୁଡ଼ିଏ ବିମାନର ଉଡ଼ାଣ ବାତିଲ ଏବଂ ପରିବର୍ତ୍ତନ ହେବା ପରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଏଆଇ ସତର୍କତା ଜାରି କରିଛନ୍ତି। ବିଶେଷକରି ଦକ୍ଷିଣ ଭାରତରେ ଆଜି ସକାଳେ ପ୍ରବଳ କୁହୁଡ଼ି ଯୋଗୁଁ ଅନେକଗୁଡ଼ିଏ ବିମାନ ଉଡ଼ାଣରେ ବିଳମ୍ବ ଘଟିଥିଲା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପ୍ରଦୂଷଣର ମାତ୍ରା ବୃଦ୍ଧି ଯୋଗୁଁ ଘନ କୁହୁଡ଼ି ପାଇଁ ଦୃଶ୍ୟମାନ ସ୍ଥିତିରେ ହ୍ରାସ ଘଟୁଛି। ଇତିମଧ୍ୟରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ଚଣ୍ଡୀଗଡ଼ର କେତେକ ଅଞ୍ଚଳ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ଦ୍ୱିତୀୟ ତୋଷଖାନା ଠକେଇ ମାମଲାରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏବଂ ତାଙ୍କ ପତ୍ନୀ ବୁସ୍ରା ବିବିଙ୍କୁ 17 ବର୍ଷ ଜେଲ୍ ଦଣ୍ଡ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଚଳାଇବାକୁ ସେ ନିଜ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ପାକିସ୍ତାନ ତେହେରିକ୍ ଏ ଇନ୍ସାଫ୍ ପାର୍ଟି ପକ୍ଷରୁ କୁହାଯାଇଛି ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇମ୍ରାନ୍ ଖାଁଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ଏହି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ସିନେମା ହେଉଛି ପ୍ରାକୃତିକ ପରିବେଶ ଏବଂ ଜୀବଜନ୍ତୁମାନଙ୍କ ଉଦ୍ଦେଶ୍ୟରେ ଜନସଚେତନତାର ଶକ୍ତିଶାଳୀ ସାଂସ୍କୃତିକ ମାଧ୍ୟମ। ପିପୁଲ ଫର ଆନିମଲ୍ସ ସଂଗଠନର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ସଞ୍ଜୟ ଗାନ୍ଧି ଗତକାଲି କୋଲକାତାର ସିନେ ଟାଇମ୍ସ ଆୱାର୍ଡ ସମାରୋହରେ ଯୋଗଦେବା ଅବସରରେ ଏହି ବାର୍ତ୍ତା ଦେଇଥିଲେ। ଭାରତୀୟ ଚଳଚ୍ଚିତ୍ର ମହାସଂଘ ଏବଂ ପ୍ରାଣୀମାନଙ୍କ ପାଇଁ ଜନତା ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୀବେ ଦୟା ଏବଂ ଚଳଚ୍ଚିତ୍ର ନିର୍ମାତାମାନଙ୍କ ଦ୍ୱାରା ସାମାଜିକ ସଚେତନତା ସୃଷ୍ଟି। ସିନେକାଇଣ୍ଡ ପୁରସ୍କାର ସଂଗଠନର ସଭାପତି ଫିର୍ଦୋସାଲ ହସଲ ପିପୁଲ୍ସ ଫର ଆନିମଲ୍ସର ଅଧ୍ୟକ୍ଷା ମେନକା ଗାନ୍ଧୀଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଥିଲା। 19 ବର୍ଷରୁ କମ୍ ଏସିସି ପୁରୁଷ ଏସିଆ କପ୍ 2025ର ଫାଇନାଲ୍ରେ ଦୁବାଇର ଆଇସିସି ଏକାଡେମୀ ପଡ଼ିଆରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ହୋଇଛି। ଟସ୍ ଜିତି ଭାରତ ବୋଲିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ପାକିସ୍ତାନ 45 ଓଭରରେ 6 ୱିକେଟ୍ ହରାଇ 319 ରନ୍ ସ୍କୋର କରିଛି। ସେମିଫାଇନାଲ୍ରେ ଭାରତ 8 ୱିକେଟ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଥିବା ବେଳେ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ଏବଂ 2026 ଆଇସିସି ପୁରୁଷ ଟି20 ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ 15 ଜଣିଆ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଏହି ଦଳ ବିଶ୍ୱକପ୍ ମ୍ୟାଚ୍ ଖେଳିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସାମର ନାମରୂପଠାରେ 12,000 କୋଟି ଟଙ୍କାର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ସଂସଦର ଆଗାମୀ ଅଧିବେଶନରେ ନକଲି ସାର ଓ କୀଟନାଶକ ଉତ୍ପାଦନ ରୋକିବା ଲାଗି ବିଧେୟକ ଆଗତ କରିବେ ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ରେଳବାଇ ପକ୍ଷରୁ ଆସନ୍ତା 26 ତାରିଖରୁ ରେଳ ଭଡ଼ାରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆତତାୟୀଙ୍କ ଗୁଳିରେ 9 ଜଣଙ୍କ ମୃତ୍ୟୁ। ଏବଂ 19 ବର୍ଷରୁ କମ୍ ଏସିସି ପୁରୁଷ ଏସିଆ କପ୍ 2025 ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।